ଭକ୍ତକବି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧ ପଢ଼ି ଶୁଣାଉଛନ୍ତି ବିଚିତ୍ରାନନ୍ଦ ପଣ୍ଡା। ପ୍ରଥମ ଭାଗ ଶ୍ରୀମଦ୍ ଭାଗବତ ମହାପୁରାଣ ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟ। ଓଂ ନମୋ ନୃସିଂହାୟ ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍। ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଂଘୟତେ ଗିରିଂ ୟତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ। ନିଗମ କଳ୍ପୋତ୍ତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବ ସଂଯୁକ୍ତଂ ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବି ଭାବୁକା। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ ସେ ବ୍ରଜ ନାରୀଙ୍କ ପୟରେ ମନ ମୋ ଥାଉ ନିରନ୍ତରେ ମୋ ମନ ନିରନ୍ତରେ ଥାଉ ହା କୃଷ୍ଣ ବୋଲି ଜୀବ ଯାଉ ହା କୃଷ୍ଣ ବୋଲି ଯାଉ ଜୀବ ମୋତେ ଉଦ୍ଧର ରାଧାଧବ ହା କୃଷ୍ଣ ବୋଲି ଯାଉ ଜୀବ ମୋତେ ଉଦ୍ଧର ରାଧାଧବ। ବୋଲ ଆନନ୍ଦ କବାର ହରି 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 ବୋଲ। ନମଇ ନୃସିଂହ ଚରଣ ଅନାଦି ପରମ କାରଣ ଲୀଳା ବିଧୃତ କଳେବର ଦେବମାନବେ ଅଗୋଚର ମାୟା ସଂସାରେ ଯାର ଲୀଳା ଜାନାମ ଭବ ଜଳେ ଭେଳା। କରୁଣା କଟାକ୍ଷ ପ୍ରକାଶେ ଭକତ ଜନ ଦୁଃଖ ନାଶେ ସେ ହରି ଚରିତ ପ୍ରକାଶେ ଶ୍ରୀ ଭାଗବତ ଏକାଦଶେ। ଏ ଭାଗବତ ଧର୍ମ କଥା ହେଳେ ଖଣ୍ଡ ଇ ଭବ ବ୍ୟଥା ନାରଦ ବସୁଦେବ ବାଣୀ ନିମିରାଜନ ନବମୁନି ଉଦ୍ଧବ ନିସ୍ତାରଣ ବାଣୀ ଯାହା କହିଲେ ଚକ୍ରପାଣି ସେ କଥା ପ୍ରାକୃତେ ପ୍ରକାଶ ଆରମ୍ଭେ ଜଗନ୍ନାଥ ଦାସ ବ୍ୟାସନନ୍ଦନ ମୁଖୁ ଶୁଣି ନିର୍ମଳ ଭାଗବତ ବାଣୀ ସାଧୁ ସଙ୍ଗମ ଗଙ୍ଗା ତୀରେ ଶୁକଚରଣ ଧରି କରେ ଆନନ୍ଦେ କରି ଅଶ୍ରୁପାତ ବୋଇଲେ ଅଭିମନ୍ୟୁସୁତ ଭୂମୁନି ନମେ ତୋ ପୟରେ ମୋତେ ଉଦ୍ଧର ଏ ସଂସାରେ କହ ଶ୍ରୀକୃଷ୍ଣ ଗୁଣମାନ ପୁଣି କି କଲେ ଭଗବାନ। କହନ୍ତି ବ୍ୟାସଙ୍କ ତନୁଜ ଶୁଣ ପରୀକ୍ଷ ମହାରାଜ ଦେବଙ୍କ ବ୍ୟାକୁଳେ ମୁରାରୀ ଅଂଶେ ମନୁଷ୍ୟ ଦେହ ଧରି ଦୁର୍ଜନ ଦୁଷ୍ଟ ଗଣ ମାରି ପବନି ଭାରା ହେଳେ ହରି ଲାବଣ୍ୟ ରୂପେ ଜନ ମୋହି ପ୍ରାଣୀ ନୟନେ ସୁଖ ଦେଇ ସେ ରୂପ କରି ଅନ୍ତର୍ଧ୍ୟାନ ହରିଲେ ପ୍ରାଣୀଙ୍କର ମନ କୃଷ୍ଣ କୋମଳ ମୃଦୁବାଣୀ ଯେଉବା କର୍ଣ୍ଣେ ଥିଲେ ଶୁଣି ତେଣୁ ତାହାଙ୍କ ଚିତ ହରି ଅନ୍ତର ହୋଇଲେ ମୁରାରୀ କୃଷ୍ଣର ପାଦ ପଦ୍ମ ଚିହ୍ନ ସୁନ୍ଦର ମନ୍ଥର ଗମନ ଯେଉବା ଦେଖିଥିଲେ ଜନ ସେ ପାଦ ପଦ୍ମେ ଦେଇ ମନ ସେ ରୂପେ ତାଙ୍କ ମନ ହରି ନିଜ ଭୁବନେ ବିଜେ କରି କୁରୁ ପାଣ୍ଡବ ମଧ୍ୟ ହରି ମାୟା କନ୍ଦଳେ ଭେଦ କରି କପଟ ପାଶା ବନବାସ ଆକର୍ଷି ଦ୍ରୌପଦୀର କେଶ ଭୀମକୁ ବିଷ ଲଡ଼ୁ ଦେଇ ଯତୁର ଘରେ ଅଗ୍ନିଦାହୀ ଏ ଆଦି ଯେତେ କଷ୍ଟମାନ ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ ସେ ଅପମାନେ ମାନ ବହି ସଙ୍ଗତେ ଘେନି ପାଞ୍ଚ ଭାଇ ନିମିତ୍ତ କରି ତାଙ୍କୁ ହରି ଅନେକ ଅକ୍ଷହିଣୀ ମାରି ଭାରାନି ବାରି ଭଗବାନ ଅନ୍ତେ ଚଳିଲେ ନିଜ ସ୍ଥାନ ଅଖଣ୍ଡ ନିଜ ବଂଶ କୋପେ କିମ୍ପା ହରିଲେ ବ୍ରହ୍ମ ସାପେ ଯାହାର ମାୟା ଯୋଗ ବଳେ ଈଶ୍ୱର ଖେଳେ ମହିତଳେ ସେ ବ୍ରହ୍ମ ସାପ ନରହରି ହେଳେ ପାରଇଆନ କରି ସର୍ବସମ୍ପଦ ନିଜ ପୁରୀ ମାୟାର ବଳେ ତା ସଂହାରି କଳି ଭି ଆଇ ନିଜ ବଂଶେ ସଂହାରି ବିଶ୍ରାମିଲେ ଶେଷେ ଅନଳ ବନୁଜାତ ହୋଇ ଜେନେଲି ବହି ବନ ଦହି ଯେ ଯଦୁ ବଂଶ ମହି ତଳେ କ୍ଷୟ ନୁହନ୍ତି ରୂପୁ ବଳେ ସେବନ୍ତି ଗୁରୁ ବିପ୍ରପାଦେ ଭେଦ ନୁହନ୍ତି ବେଦ ବାଦେ କିମ୍ପା ଗୋବିନ୍ଦ ସଂହାରିଲେ ନିଜ ଭୁବନେ ବିଜେ କଲେ କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଏକ ଚିତେ ପାପିତ।
Sample complete. Ready to continue?